ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟର ପାଞ୍ଚଟା ଲୋକସଭା ଆର୍ 35ଟା ବିଧାନସଭା ଆସନ୍ନ ଶାନ୍ତି ଶୃଙ୍ଖଳାତେ ସରିଲା ଭୋଟ। ଉପରବେଲା 5 ବଜେ ତକ 60.55% ହୋଇଛି ମତଦାନ। ବିଜେପିର ବରିଷ୍ଠ ନେତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଅନୁଗୁଳ ଆର୍ କଟକନୁ କଲେ ନିର୍ବାଚନୀ ପ୍ରଚାର। ବିଜେଡି ସଭାପତି ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରନୁ କରୁଛନ୍ ରୋଡ୍ ଶୋ ଆର୍ ନିର୍ବାଚନୀ ପ୍ରଚାର। ଆଉର୍ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନୁ ହେବାର୍କେ ଥିବା ଲଘୁଚାପ ଲାଗି ଉପକୂଳ ଓଡ଼ିଶା ସହିତ ରାଜ୍ୟର କେତେଟା ଜିଲ୍ଲାନୁ ହେବା ଜବର ବର୍ଷା, ପାଣିପାଗ ବିଭାଗର ଅନୁମାନ। ରାଜ୍ୟ 2 ନମ୍ବର ଖେପ୍ ନିର୍ବାଚନ ଥି 9ଟା ଜିଲ୍ଲାନ 5ଟା ଲୋକସଭା ଆସନ ଆଉ 35ଟା ବିଧାନସଭା ଆସନ ଲାଗି ମତଦାନ ଶାନ୍ତି ଶୃଙ୍ଖଳାଥି ସରିଛି। ଉପରବେଲା 5 ବଜେ ତକ 60.55% ମତଦାନ ହୋଇଥିବାର ନିର୍ବାଚନ ଆୟୋଗଙ୍କ ତରଫ ସୂଚନା ମିଳିଛି। ବରଗଡ଼ ଲୋକସଭା ଆସନ ସବୁ ନୂଆତକା 66.14% ଭୋଟ୍ ପଡ଼ିଥିବାର ବେଳେ ସୁନ୍ଦରଗଡ଼ ନୁ 61.53%, ବଲାଙ୍ଗୀର ନୁ 61.29%, କନ୍ଧମାଳ ନୁ 57.47% ଆର୍ ଆସ୍କା ଲୋକସଭା ଆସନ୍ତି 55.65% ଭୋଟ୍ ହୋଇଛି। ଏହି କ୍ଷେପେ 5ଟା ସଂସଦୀୟ କ୍ଷେତ୍ର ଲାଗି 40 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ 35ଟା ବିଧାନସଭା ଆସନ ଲାଗି 265 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍। ମୋଟ 9148ଟା ମତଦାନ କେନ୍ଦ୍ରରୁ ଭୋଟ୍ ନିଆଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଣମାଧ୍ୟମକୁ ସୂଚନା ଦେଇକରି କହିଛନ୍ତି ଯେ ଆଜ୍ ମକ୍ପୋଲ ସମ୍ୟାଥି ଯେନ୍ ବୁଥ୍ନୁ ଇଭିଏମ୍ଥି ତ୍ରୁଟି ଦେଖାଦେଇଥିଲା ସେନୁ ଇଭିଏମ୍ ବଦଳାଯାଇକରି ଫେର୍ ଲଗାଯାଇଥିଲା। ବରଗଡ଼ ଲୋକସଭା ଆର୍ 5ଟା ବିଧାନସଭା ଆସନ ଲାଗି ଆଜି ଶାନ୍ତି ଶୃଙ୍ଖଳା ସହିତ ଭୋଟ୍ ଶେଷ ହୋଇଛି। ଇତାର ସାଙ୍ଗେ ବରଗଡ଼ ଲୋକସଭା ଲାଗି ଲଢୁଥିବାର 7 ଜଣ ପ୍ରାର୍ଥୀ ଆର୍ 5ଟା ବିଧାନସଭା ଆସନ ଲାଗି ନିର୍ବାଚନ ଲଢୁଥିବାର 32 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ଇଭିଏମ୍ ବନ୍ଦ ରହିଛି। ବେଲବୁଡ଼ାର 5 ବଜେ ତକ ବରଗଡ଼ ଜିଲ୍ଲାନ 66.14% ଭୋଟ୍ ହୋଇଛି। ଏ ବାବଦେ ଆମର ବରଗଡ଼ ସମ୍ଭାଦଦାତାଙ୍କର ଗୋଟିଏ ରିପୋର୍ଟ।
ବରଗଡ଼ ଲୋକସଭା ଆର୍ 5ଟା ବିଧାନସଭା ଆସନ ଲାଗି ଆଜି ଶାନ୍ତି ଶୃଙ୍ଖଳା ସହିତ ଭୋଟ୍ ଶେଷ ହୋଇଛି। ଇତାର ସାଙ୍ଗେ ବରଗଡ଼ ଲୋକସଭା ଲାଗି ଲଢୁଥିବାର 7 ଜଣ ପ୍ରାର୍ଥୀ ଆର୍ 5ଟା ବିଧାନସଭା ଆସନ ଲାଗି ନିର୍ବାଚନ ଲଢୁଥିବାର 32 ଜଣ ପ୍ରାର୍ଥୀଙ୍କର ଭାଗ୍ୟ ଇଭିଏମ୍ ନ ବନ୍ଦ ରହିଛି। ବେଲବୁଡ଼ାର 5 ବଜେ ତକ ବରଗଡ଼ ଜିଲ୍ଲାନୁ 66.14% ଭୋଟ୍ ହୋଇଛି। ଅତାବିରନ ସବୁଠାନୁ ଜହ 67%, ବରଗଡ଼ରେ 65.11%, ଭଟଲିରେ 65.23%, ପଦମପୂର୍ଣ୍ଣ 65.32%, ଆର୍ ବିଜେପୂର୍ଣ୍ଣ 64.80% ମତଦାନ ହୋଇଥିବାର ଜଣାପଡ଼ିଛି। ଆଜି ସକାଳର 7 ବଜେନୁ ମତଦାନ କେନ୍ଦ୍ରମାନଙ୍କେ ଭୋଟ୍ ଦେବାର ଲାଗି ଯୁବକ, ବରିଷ୍ଠ ନାଗରିକ ଆର୍ ମହିଳା ଭୋଟରମାନଙ୍କର ଲମ୍ବା ଧାଡ଼ି ଲାଗିଥିଲା। ପଦମପୁର ନିର୍ବାଚନ ମଣ୍ଡଳୀ ଲାଗି ମତଦାନର ସମୟ ଉପରବେଲା 4 ବଜେ ତକ ଥିଲା।
ବଲାଙ୍ଗୀର ସଂସଦୀୟ କ୍ଷେତ୍ର, ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଆର୍ ସୋନପୁର ବିଧାନସଭା କ୍ଷେତ୍ରରୁ ଭୋଟ୍ ସରିଛି। ସଞ୍ଜର 5 ବଜେ ତକ ସୋନପୁର ବିଧାନସଭା କ୍ଷେତ୍ରଥି 71.35% ଆର୍ ବୀରମହାରାଜପୁର ବିଧାନସଭା ଆସନ୍ତି 67.8% ମତଦାନ ହୋଇଛି। ବୀରମହାରାଜପୁର ବିଧାନସଭା ମଣ୍ଡଳୀର 267ଟା ବୁଥ୍ ଆର୍ ସୋନପୁର ବିଧାନସଭା ମଣ୍ଡଳୀର 319ଟା ବୁଥ୍ନ ଶାନ୍ତି ଶୃଙ୍ଖଳାତି ଲୋକମାନେ ଧାଡ଼ିଥି ଠିଆ ହୋଇକରି ଭୋଟ୍ ଦେଇଥିଲେ। ଖରାକେ ନଜରଥି ରଖିକରି ସବୁନୁ ପିଇବାର ପାନ୍, ଓଆର୍ଏସ୍ ରଖାଯାଇଥିବାରୁ ଭୋଟରମାନେ ଖୁସି ପ୍ରକାଶ କରିଛନ୍। ବୌଦ୍ଧ ଜିଲ୍ଲାନୁ କନ୍ଧମାଳ ଲୋକସଭା ଆସନ ସହିତ ବୌଦ୍ଧ ଆର୍ କଣ୍ଟାମାଲ ବିଧାନସଭା ଆସନ ଲାଗି ଭୋଟ୍ ହୋଇଛି। ଉପରବେଲା 4 ବଜେ ତକ 59% ମତଦାନ ହୋଇଥିବାର ଆମର ସମ୍ଭାଦଦାତା ଜଣାଇଛନ୍। ଜିଲ୍ଲାନୁ ଇଭିଏମ୍ ତ୍ରୁଟି ଲାଗି ମତଦାନ ହେବାର୍ଥି ଡେରି ହୋଇଥିଲା, ସେଥିଲାଗି କେତେଟା ବୁଥ୍ନୁ ଏଛେନ୍ ମତଦାନ ଚାଲିଛି। ଦେଶେ 5 ନମ୍ବର ଖେପ୍ ସାଧାରଣ ନିର୍ବାଚନ ଲାଗି ଶାନ୍ତି ଶୃଙ୍ଖଳାତି ଭୋଟ୍ ଶେଷ ହୋଇଛି। ଉପରବେଲା 5 ବଜେ ତକ ମୋଟ 56.68% ମତଦାନ ହୋଇଥିବାର ନିର୍ବାଚନ ଆୟୋଗଙ୍କ ତରଫ ସୂଚନା ମିଳିଛି। ଏହି କ୍ଷେପେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଆର୍ ପଶ୍ଚିମବଙ୍ଗ ରାଜ୍ୟ ସହିତ ଜମ୍ମୁ କାଶ୍ମୀର ଆର୍ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର 49ଟା ଲୋକସଭା ଆସନ ଲାଗି ଭୋଟ୍ ନିଆଯାଇଛି। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ସ୍କୃତି ଇରାନୀ, ପୀୟୁଷ ଗୋୟଲଙ୍କ ସହିତ 9 ଜଣ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ଭୋଟରମାନେ ନିର୍ଦ୍ଧାରଣ କରିଛନ୍। ବିଜେପିର ବରିଷ୍ଠ ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2 ଦିନିଆ ଓଡ଼ିଶା ଗସ୍ତି ଆସିକରି ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ଆଜି ପ୍ରଚାର କରିଛନ୍। ପ୍ରଧାନମନ୍ତ୍ରୀ ପହେଲା ପୁରୀନୁ ରୋଡ୍ ଶୋ କରିଥିଲେ, ତାର୍ପରେ ଅନୁଗୁଳ ଆର୍ କଟକନ 2ଟା ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍। କଟକଠାରେ ହୋଇଥିବାର ଜନସମାବେଶଟି ଉଦ୍ବୋଧନ ଦେଇକରି ପ୍ରଧାନମନ୍ତ୍ରୀ ଓଡ଼ିଶା ବିଜେପି ତରଫୁ ଜାରି କରାଯାଇଥିବାର ନିର୍ବାଚନୀ ଇସ୍ତାହାରକେ ପ୍ରଶଂସା କରିଛନ୍। ଇତାର ସହିତ ଓଡ଼ିଶାନୁ ଡବଲ ଇଞ୍ଜିନ୍ ସରକାର ଦରକାର ଅଛି ବୋଲି ସେ କହିଥିଲେ। ଇତା ରାଘନୁ ଅନୁଗୁଳଠାରେ ହୋଇଥିବାର ନିର୍ବାଚନୀ ସଭାତି ଯୋଗ ଦେଇକରି ଓଡ଼ିଶାନୁ ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସେ ଆହୁରି କହିଥିଲେ ଯେ ଓଡ଼ିଶା ପ୍ରାକୃତିକ ସମ୍ପତ୍ତି ଭରପୁର ହୋଇଥିଲେ ବି ଇନରେ ଲୋକ ଏଛେନଭିଲ୍ ଦାରିଦ୍ର୍ୟ ସୀମାରେଖା ତଲେ ରହିଛନ୍। ସେମାନଙ୍କର ଉତ୍ଥାନ ଲାଗି ରାଜ୍ୟ ସରକାର ସେନ୍ତା କେନ୍ସି ଖାସ୍ ପଦକ୍ଷେପ ନାଇଁ ନେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ଭାଷଣଟି କହିଛନ୍।
ଓଡ଼ିଶା କା ତେଜ ବିକାଶ ତ ଓଡ଼ିଶା କି ମିଟ୍ଟି କି ସନ୍ତାନ ହି କର ପାଏଗି। ଆଜ ଲେ ମୋଦି ନେ ଆପକୋ ଗାରଣ୍ଟି ଦି ହୈ ଆପ ୟହାଁ ଭାଜପା କି ସରକାର ବନାଇଏ। ଭାଜପା ଓଡ଼ିଶା କେ ବେଟେ ୟା ଓଡ଼ିଶା କି ବେଟି କୋ ହି ଓଡ଼ିଶା କା ମୁଖ୍ୟମନ୍ତ୍ରୀ ବନାଏଗି।
ଆଜି ସକାଳେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ରାଜଭବନରୁ ବାହାରିକରି ପୁରୀ ଯାଇଥିଲେ। ସେନୁ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାର ଉତ୍ତରୁ ବଡ଼ଦାଣ୍ଡନୁ ଗୋଟିଏ ରୋଡ୍ ଶୋ ଥି ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିଥିଲେ। ବିଜେଡ଼ିର ସଭାପତି ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରଠାରେ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିବାର ସହିତ ଗୋଟିଏ ରୋଡ୍ ଶୋ କରୁଛନ୍। ଇ ରୋଡ୍ ଶୋ ପଲାସପଲ୍ଲୀ ପୁନାମାଗେଟ୍ ଫ୍ଲାଏଓଭର ବ୍ରିଜ୍ଠାରୁ ବାହାରିଥିବାର ବେଳେ ଏକାମ୍ର ଛକ୍ତକ୍ ଯିବା। ଏଥିଲାଗି ଭୁବନେଶ୍ୱରରୁ ଜବର ଭିଡ଼ ହୋଇଥିବା ବେଳେ ପୁଲିସ୍ ତରଫରୁ ଟ୍ରାଫିକ୍ କଟକଣା କରାଯାଇଛି। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଶିବନାରାୟଣପୁର ପାଖର ଜଙ୍ଗଲରୁ ମାଓବାଦୀ ଆଉ ଏସ୍ଓଜି ଯବାନଙ୍କ ଭିତରେ ଗୁଲି ମରାମରି ହୋଇଛି। କମ୍ବିଂ ଅପରେସନ୍ ଚାଲିଥିବା ବେଳେ ମାଓବାଦୀମାନଙ୍କ ଆଡ଼ୁ ଗୁଲି ଚଲାଯାଇଥିଲା। ଏସ୍ଓଜି ଯବାନ ପ୍ରକାଶ ସାଇଙ୍କର ଖାନ୍ଦେ ଗୁଲି ବାଜିବାନୁ ସେ ଆହତ ହୋଇଛନ୍। ଏଛେନ୍ ସେ ରାୟପୁରରୁ ଚିକିତ୍ସିତ ହେଉଥିବାର ନୂଆପଡ଼ା ଏସ୍ପି ରାଘବେନ୍ଦ୍ର ଗୁଣ୍ଡାଲା ରେଡ୍ଡି ସୂଚନା ଦେଇଛନ୍। ଏଛେନ୍ ସେ ଇଲାକାନ କୋବ୍ରା ଆର୍ ସୁନାବେଡ଼ାନୁ ସିଆର୍ପିଏଫ୍ ଯବାନମାନେ ସ୍ଥିତି ଉପରେ ନଜର ରଖିଛନ୍। ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଆଇଆଇଏମ୍ ସମ୍ଭଲପୁରର ଆଇହବ୍ ଫାଉଣ୍ଡେସନ ତରଫୁ ଇନ୍କ୍ୟୁବେଟର ଆର୍ ଆସେଲରେଟର ପ୍ରୋଗ୍ରାମ 2024-25 ଲାଗି ଆବେଦନ ମୁଲ୍ହିଛି। ଆଇବା 30 ତାରିଖ ଆବେଦନର ଶେଷ ଦିନ ରହିଛି। ଆବେଦନ ଦାଖଲ କରିବାର ଉତ୍ତରୁ ବଛାଯାଇଥିବା ପ୍ରାର୍ଥୀମାନେ ଆଇବା ଜୁନ୍ 1 ତାରିଖରୁ 14 ତାରିଖ ଭିତରେ ସେମାନଙ୍କର ପ୍ରୋଜେକ୍ଟ ଉପସ୍ଥାପନ କରିବାର ସୁଯୋଗ ପାଇବେ। ସେନ୍ତା ଜୁନ୍ 15 ତାରିଖ ଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରୁ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ହୋଇଯାଇଛି। ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ଉପସ୍ଥିତ ଥିଲେ। ଚଳିତ ବର୍ଷର ଜାନୁଆରୀରୁ ଏପ୍ରିଲ ଭିତରେ 127ଟା ସଡ଼କ ଦୁର୍ଘଟଣାଟି 75 ଜଣଙ୍କର ଜୀବନ ଯାଇଥିବାର ପରିବହନ ଅଧିକାରୀ ବୈଠକଟି ସୂଚନା ଦେଇଥିଲେ। ଜିଲ୍ଲାର ଛତିଗୁଡ଼ାନୁ ନର୍ଲା, ଛତିଗୁଡ଼ାନୁ କିଡିଙ୍ଗ, ବାନେରାନୁ ଲଡୁଗାଁ, ଧର୍ମଗଡ଼ନୁ କୋକ୍ସରା, ମୁଖୀଗୁଡ଼ାନୁ ମହୁଲପାଟନା ରାସ୍ତାର ମରାମତି ଦରକାର ରହିଛି ବୋଲି ସଡ଼କ ସୁରକ୍ଷା କମିଟି ରିପୋର୍ଟଟି କୁହାଯାଇଥିଲା। ଏତାକେ ନଜରଥି ରଖିକରି ଇ ସବୁ ରାସ୍ତାର କାମ ଜଲ୍ଦି ସାରବାରକେ ଜିଲ୍ଲାପାଳ ସଡ଼କ ଆଉ ଗୃହ ନିର୍ମାଣ ବିଭାଗକେ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଜିଲ୍ଲାନୁ ଆଇବା 25 ତାରିଖ ଦିନ ସାଧାରଣ ନିର୍ବାଚନ ଲାଗି ଭୋଟ୍ ହେବା। ନିର୍ବାଚନକେ ସ୍ୱଚ୍ଛ ମୁକ୍ତ ଆଉ ଅବାଧ ଭାବେ ପରିଚାଳନା କରିବା ଲାଗି ପୁଲିସ୍ ତରଫୁ ଭିନ୍ ଭିନ୍ ଗାଁ ଇଲାକାନୁ ବୈଠକ କରାଯାଇଛି। ସମ୍ଭଲପୁର, ରେଢ଼ାଖୋଲ, କୁଚିଣ୍ଡା, ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ଭିନ୍ ଭିନ୍ ଗାଁନୁ ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍ ସାରବାରକେ ପୁଲିସ୍ ତରଫୁ ଲୁକୁ ନିବେଦନ କରାଯାଇଛି। ଏତାର ସହିତ ଭିନ୍ ଭିନ୍ ଥାନା ଇଲାକାନୁ ସକାଳବେଳା ଫ୍ଲାଗ୍ମାର୍ଚ୍ଚ କରାଯାଇଛି। ଇରାନ୍ର ରାଷ୍ଟ୍ରପତି ଡକ୍ଟର ସୟଦ ଇବ୍ରାହିମ୍ ରେଜି ଆର୍ ବୈଦେଶିକ ମନ୍ତ୍ରୀ ହୁସେନ ଅମିର ଅବଦୁଲ୍ଲା ୟାନ୍ଙ୍କର ହେଲିକପ୍ଟର ଦୁର୍ଘଟଣାଟି ଜୀବନ ଯାଇଛି। ତାଙ୍କର ଉଦ୍ଦେଶ୍ୟ ଆଇବାକାଲ ଭାରତନୁ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏ ସମୟଥି ଜାତୀୟ ପତାକାକେ ଅର୍ଦ୍ଧନମିତ କରାଯିବା। ଏତାର ସହିତ ଦେଶେ କେନ୍ସି ପ୍ରକାର ସରକାରୀ ଉତ୍ସବ ନାଇଁ କରାଯାଏ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନୁ ଆଇବା ବୁଧବାର ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଇବା 24 ତାରିଖ ଆଡ଼େ ଏଟା ଅବପାଦର ରୂପ ନେଇପାରେ। ଏତାର ପ୍ରଭାବଥି ଉପକୂଲ ଓଡ଼ିଶା ସହିତ ଆଉ କେତେଟା ଜିଲ୍ଲାନୁ ଜବର ବର୍ଷା ହେବା। ଏତାର ସହିତ 40-50 କିଲୋମିଟର ବ୍ୟକ୍ତି ପବନ ବୋହିବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଲଘୁଚାପ ପ୍ରଭାବଥି ଆଇବା 23 ତାରିଖ ସକାଳୁ ସମୁଦ୍ର ଅଶାନ୍ତ ହେବା। ହେଥିଲାଗି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକେ ନାଇଁ ଯିବାର ଲାଗି ସ୍ୱତନ୍ତ୍ର ରିଲିଫ୍ କମିଶନର ବାରଣ କରିଛନ୍। ସମୁଦ୍ର ଭିତରେ ଥିବାର ମତ୍ସ୍ୟଜୀବୀମାନେ ଆଇବା 23 ତାରିଖ ତକ ଫେରିଆସବାରକେ ସେ ପରାମର୍ଶ ଦେଇଛନ୍। ରାଜ୍ୟର 5 ଲୋକସଭା ଆର୍ 35 ବିଧାନସଭା ଆସନ ଶାନ୍ତି ଶୃଙ୍ଖଳାତି ସରିଲା ଭୋଟ୍। ଉପରବେଲା 5 ବଜେ ତକ 60.55% ହୋଇଛି ମତଦାନ। ବିଜେପିର ବରିଷ୍ଠ ନେତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ, ଅନୁଗୁଳ ଆର୍ କଟକନୁ କଲେ ନିର୍ବାଚନୀ ପ୍ରଚାର। ବିଜେଡି ସଭାପତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରନୁ କରୁଛନ୍ ରୋଡ୍ ଶୋ ଆର୍ ନିର୍ବାଚନୀ ପ୍ରଚାର। ଆଉ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନୁ ହେବାରକେ ଥିବା ଲଘୁଚାପ ଲାଗି ଉପକୂଳ ଓଡ଼ିଶା ସହିତ ରାଜ୍ୟର କେତେଟା ଜିଲ୍ଲାନୁ ହେବା ଜବର ବର୍ଷା, ପାଣିପାଗ ବିଭାଗର ଅନୁମାନ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।